ଓମ୍ ଶାନ୍ତି।
30/6/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚେ, ବର୍ତ୍ତମାନ ତୁମେମାନେ ବାବାଙ୍କ ଉପରେ ସମର୍ପିତ ହୋଇଯାଅ, ତେବେ 21 ଜନ୍ମ ପାଇଁ ତୁମେମାନେ ସଦା ସୁଖୀ ହୋଇଯିବ। ପ୍ରଶ୍ନ ହେଉଛି, ଜ୍ଞାନୀ ପିଲାମାନଙ୍କୁ ନିଜର ଅବସ୍ଥାକୁ ଠିକ୍ ରଖିବା ପାଇଁ କେଉଁ ଅଭ୍ୟାସକୁ ପକ୍କା କରିବା ଉଚିତ? ଉତ୍ତର ହେଉଛି, ସକାଳୁ ସକାଳୁ ଅର୍ଥାତ୍ ଅମୃତ ବେଳାରେ ଉଠିବାର ଅଭ୍ୟାସ। ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସିବା ଏହା ବହୁତ ଭଲ ଧାରଣା ଅର୍ଥାତ୍ ଅଭ୍ୟାସ ଅଟେ। ଯେଉଁ ପିଲାମାନେ ଶୀଘ୍ର ଶୋଇଯାଆନ୍ତି ଏବଂ ଶୀଘ୍ର ଉଠିଯାଆନ୍ତି ସେମାନଙ୍କର ଅବସ୍ଥା ସାରା ଦିନ ଠିକ୍ ରହିଥାଏ। ଅଜ୍ଞାନୀମାନଙ୍କ ନିଦ ଠାରୁ ଜ୍ଞାନୀ ପିଲାମାନଙ୍କର ନିଦ ଅଧା ହେବା ଉଚିତ। ରାତି 10ଟା ସୁଦ୍ଧା ଶୋଇଯାଅ ଏବଂ 2ଟା ଠାରୁ ଉଠି ଯୋଗରେ ବସ। ଗୀତ ହେଉଛି, ମୁଜକୋ ସାହାରା ଦେନେ ବାଲେ, ଓମ୍ ଶାନ୍ତି। ପିଲାମାନେ ସମସ୍ତେ ସମ୍ମୁଖରେ ବସିଛନ୍ତି ଏବଂ ଜାଣିଛନ୍ତି ଯେ ଆମେମାନେ ଜୀବାତ୍ମା ଅଟୁ। ଏଠାରେ ତ ଜୀବାତ୍ମାମାନେ ରହିବେ, ଯେତେବେଳେ ଆତ୍ମା ଶରୀରରେ ନାହିଁ ତେବେ ନଗ୍ନ ଅଟେ, ତାକୁ ଅଶରୀରୀ କୁହାଯାଏ। ତୁମେମାନେ ତ ଶରୀର ସହିତ ବସିଛ, ଆତ୍ମା ବା ପରମାତ୍ମା ଯେପର୍ଯ୍ୟନ୍ତ ଶରୀରକୁ ନ ଆସିଛନ୍ତି ତେବେ କଥା କହିପାରିବେ ନାହିଁ। ତମେ ଜୀବାତ୍ମାମାନେ ଜାଣିଛ, ଏବେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ, ଅବିକଳ ସେପରି ଯେପରି 5000 ବର୍ଷ ପୂର୍ବରୁ ସମ୍ମୁଖକୁ ଆସିଥିଲେ। ପିଲାମାନେ ନିଶ୍ଚିତ ବାବାଙ୍କ ଠାରୁ ସମ୍ପତ୍ତି ହିଁ ନେବେ। ଜାଣିଛନ୍ତି ଆମେ ନିଜର ପରମପିତା ପରମାତ୍ମା ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛୁ, କାହିଁକି ବସିଛୁ? ବାବାଙ୍କ ଠାରୁ ଅସୀମ ସମ୍ପତ୍ତିର ଅଧିକାର ନେବା ପାଇଁ। ଯେପରି ସ୍କୁଲରେ ପିଲାମାନେ ଭାବିଥାନ୍ତି ଆମେ ଶିକ୍ଷକଙ୍କ ଠାରୁ ଇଞ୍ଜିନିୟରିଂ ବାରିଷ୍ଟରୀ ଶିକ୍ଷା କରୁଛୁ, ସେହିପରି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଥାଏ। ତୁମେ ପିଲାମାନେ ଜାଣୁଛ, ପରମପିତା ପରମାତ୍ମା ଆମକୁ ବ୍ରହ୍ମାଙ୍କ ମୁଖ ଦ୍ୱାରା ରାଜଯୋଗ ଶିଖାଉଛନ୍ତି। ଭଗବାନ ଉବାଜ, ଏହା ପିଲାମାନଙ୍କୁ ବୁଝାଯାଇଛି ଯେ ଭଗବାନ ନିରାକାରଙ୍କୁ କୁହାଯାଉଛି। ଜୀବାତ୍ମାମାନେ ପୁନର୍ଜନ୍ମ ନିଶ୍ଚିତ ନେଇଥାନ୍ତି। କୌଣସି ସନ୍ନ୍ୟାସୀଙ୍କୁ ତୁମେ ପଚାର ମନୁଷ୍ୟ ପୁନର୍ଜନ୍ମ ନିଅନ୍ତି, ତେବେ ଏପରି କହିବେ ନାହିଁ ଯେ ନେଉନାହାନ୍ତି, ନଚେତ 84 ଲକ୍ଷ ଜନ୍ମ କିପରି କହିଥାନ୍ତେ? ପଚାର, ତୁମେ ପୁନର୍ଜନ୍ମକୁ ମାନୁଛ? ଏହା ତ ନିଶ୍ଚିତ ଅଟେ। ଆମେ ସଂସ୍କାର ଅନୁସାରେ ଗୋଟିଏ ଶରୀର ଛାଡ଼ି ପୁଣି ଆଉ ଗୋଟିଏ ନେଇଥାଏ। ଏହିଭଳି କେହି କେହି ମନୁଷ୍ୟ 84 ଜନ୍ମ ନେଇଥାନ୍ତି, 84 ଲକ୍ଷ ଜନ୍ମର କଥା ହିଁ ନାହିଁ। ପ୍ରଥମ ଜନ୍ମ ନିଶ୍ଚିତ ବହୁତ ଭଲ ସତ୍ୱପ୍ରଧାନ ହୋଇଥିବ, ଶେଷ ଜନ୍ମ ଛିଛି ଅର୍ଥାତ୍ ନିକୃଷ୍ଟ ତମୁ ପ୍ରଧାନ ହୋଇଥିବ। 16 କଳାରୁ ପୁଣି 14 କଳା 12 କଳା ହୋଇ ଚାଲିବ। ପୁନର୍ଜନ୍ମ ନିଶ୍ଚିତ ନେବେ, ପଚାରିବା ଉଚିତ, ପରମପିତା ପରମାତ୍ମା ପୁନର୍ଜନ୍ମ ନେଉଛନ୍ତି ନା ପୁନର୍ଜନ୍ମ ରହିତ ଅଟନ୍ତି? ଦେଖ, ଏହି କଥା ବହୁତ ସୂକ୍ଷ୍ମ ଅଟେ। ଯଦି କହିବେ ଜନ୍ମ ମରଣ ରହିତ ଅଟନ୍ତି, ତେବେ ପୁଣି ଶିବ ଜୟନ୍ତୀ ପ୍ରମାଣିତ ହୋଇପାରିବ ନାହିଁ। କହିବେ ଶିବ ଜୟନ୍ତୀ ପାଳନ ହେଉଛି, ତେଣୁ ବୁଝାଇ ଦିଆଯାଏ, ହଁ ଶିବ ଜୟନ୍ତୀ ଅଛି, କିନ୍ତୁ ଜନ୍ମ ସାଥିରେ ମରଣ ଯାହାକୁ କୁହାଯାଉଛି ତାହା ନାହିଁ। ଯଦି ମୃତ୍ୟୁ ଅଛି ତେବେ ପୁନର୍ଜନ୍ମ ନେବାକୁ ପଡ଼ିବ, ପରମାତ୍ମା ପିତା କେବେ ପୁନର୍ଜନ୍ମ ନିଅନ୍ତି ନାହିଁ। ସିଏ ଏହି ଶରୀରରେ ଥରେ ମାତ୍ର ଆସନ୍ତି, ପୁଣି ପୁନର୍ଜନ୍ମରେ ଆସନ୍ତି ନାହିଁ। ପରମପିତା ପରମାତ୍ମା ପୁନର୍ଜନ୍ମ ରହିତ ଅଟନ୍ତି, ସିଏ କେବେ ହେଲେ ସତ୍ୱପ୍ରଧାନରୁ ତମୋପ୍ରଧାନ ହୁଅନ୍ତି ନାହିଁ। ଆତ୍ମାମାନେ ତ ସମସ୍ତେ ଜନ୍ମ ମୃତ୍ୟୁରେ ଆସି ପତିତ ହୋଇଯାଆନ୍ତି, ପୁଣି ବାବା ଆସନ୍ତି ପବିତ୍ର କରିବା ପାଇଁ। ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ଆତ୍ମା ହିଁ ପତିତ ହୁଏ, ଆତ୍ମା ନିଜ ଘରୁ ପବିତ୍ର ହୋଇ ଆସିଥାଏ, ପୁଣି ମାୟା ପତିତ କରିଦିଏ। ବାବା ତ କେବେ ହେଲେ ପତିତ କରିବେ ନାହିଁ, ବାବା କେବେ ହେଲେ ବି ପିଲାମାନଙ୍କୁ ବିକାରୀ ହେବାର ମତ ଦେଇପାରିବେ ନାହିଁ। ଏହି ସମୟର ମନୁଷ୍ୟ ପତିତ ମତ ହିଁ ଦେଇଥାନ୍ତି। ଏବେ ପତିତ ପାବନ ପିତା କହୁଛନ୍ତି, ପତିତ ହୁଅ ନାହିଁ ଅର୍ଥାତ୍ ବିକାରଗ୍ରସ୍ତ ହୁଅ ନାହିଁ। ରାବଣର ମତ ଆଧାରରେ ଦୁଃଖଧାମ ହୋଇଗଲା, ପ୍ରଥମେ ସୁଖଧାମ ଥିଲା। ଏମିତି ନୁହେଁ ଯେ ବାବା ହିଁ ସୁଖ ଦୁଃଖ ଦେଇଥାନ୍ତି, ନା, ବାବା କେବେ ହେଲେ ପିଲାମାନଙ୍କୁ ଦୁଃଖ ପାଇବାର ମତ ଦେଇପାରିବେ ନାହିଁ। ମାୟା ହିଁ ଦୁଃଖ ଦେଇଥାଏ, ସେହି ମାୟା ଉପରେ ବିଜୟ ପ୍ରାପ୍ତ କରି ତୁମେ ଜଗଜିତ ହେଉଛ। ମନୁଷ୍ୟ ମାୟାର ଅର୍ଥ ଜାଣିନାହାନ୍ତି, ସେମାନେ ଧନକୁ ମାୟା କହିଦେଉଛନ୍ତି, କହୁଛନ୍ତି ନା ୟାଙ୍କୁ ମାୟାର ନିଶା ବହୁତ ରହିଛି, କିନ୍ତୁ ମାୟାର ନିଶା ନଥାଏ ସେଠାରେ। ଅର୍ଥାତ୍ ସତ୍ୟଯୁଗରେ ରାବଣର ପୁତ୍ତଳିକା ତିଆରି କରି ଜଳାଇ ନଥାନ୍ତି। ପୁତ୍ତଳିକା ତ ଶତ୍ରୁର ତିଆରି କରାଯାଏ। ରାବଣ ରାଜ୍ୟ ଅଧାକଳ୍ପରୁ ଆରମ୍ଭ ହେଉଛି। ଦେହ ଅହଙ୍କାର ଆସିବା ଦ୍ୱାରା ଅନ୍ୟ ବିକାରଗୁଡ଼ିକୁ ମଧ୍ୟ ଆସିଯାଇଥାଏ। ଶାସ୍ତ୍ରରେ ଲେଖା ହୋଇଛି ଯେ ଦେବତାମାନେ ବାମ ମାର୍ଗ ଯାଉଛନ୍ତି ଅର୍ଥାତ୍ ବିକାରଗୁଡ଼ିକର ବଶୀଭୂତ ହେଉଛନ୍ତି। ମାୟାରେ ବଶୀଭୂତ ହେବା ଦ୍ୱାରା ଅନ୍ୟର ବଶବର୍ତ୍ତୀ ହୋଇଯାଉଛନ୍ତି, ତାପରେ ପରମତରେ ଚାଲିଥାନ୍ତି। ଏବେ ତୁମେ ଶ୍ରୀମତରେ ଚାଲୁଛ। ପରମତ ଅର୍ଥାତ୍ ମାୟାର ମତ, ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠ ମତ ହେଲା ବାବାଙ୍କର, ତାହା ହେଲା ରାବଣର ମତ ବା ପରମତ। ସେଥିପାଇଁ ବାବା କହୁଛନ୍ତି, ଆସୁରୀ ସମ୍ପ୍ରଦାୟ ସମସ୍ତେ ରାବଣର ଜଞ୍ଜିରରେ ବନ୍ଧା ହୋଇ ଦୁଃଖୀ ହୋଇଯାଇଥାନ୍ତି। ମନୁଷ୍ୟମାନେ ତ ସତ୍ୟଯୁଗରେ ଆୟୁଷ ଲକ୍ଷ ଲକ୍ଷ ବର୍ଷ ଭାବି ନେଇଛନ୍ତି। ତୁମେ ତ ହିସାବ ଶୁଣାଉଛ, କଳ୍ପର ଆୟୁଷ କିପରି 5000 ବର୍ଷ ଅଟେ। ଖ୍ରୀଷ୍ଟଙ୍କୁ 2000 ବର୍ଷ ହେଲା, ବୁଦ୍ଧଙ୍କୁ 2250 ବର୍ଷ ହେଲା ଏବଂ ଇସଲାମୀମାନଙ୍କୁ 2500 ବର୍ଷ ହେଲା। ସମସ୍ତଙ୍କୁ ମିଶାଇ ଅଧା କଳ୍ପ ହେଲା। ସେମାନଙ୍କ ପୂର୍ବରୁ ତ ଦେବତାମାନଙ୍କର ରାଜ୍ୟ ଥିଲା, ତେଣୁ ଦେବତାମାନଙ୍କୁ ଲକ୍ଷ ଲକ୍ଷ ବର୍ଷ କିପରି କୁହାଯାଇପାରିବ? ଏତେ ବର୍ଷ ହୋଇଥିଲେ ତ ମନୁଷ୍ୟ ବହୁତ ହୋଇଯାଇଥାନ୍ତେ। ଏତେ ମନୁଷ୍ୟ ତ ନାହାନ୍ତି, 5000 ବର୍ଷରେ ହିଁ କୋଟି କୋଟି ମନୁଷ୍ୟ ହୋଇଯାଉଛନ୍ତି। କହୁଛନ୍ତି ମଧ୍ୟ, ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା। ତେବେ ତ 5000 ବର୍ଷର ସମ୍ପୂର୍ଣ୍ଣ ହିସାବ ହୋଇଯାଉଛି, ନାଟକ ସମ୍ପୂର୍ଣ୍ଣ ତ ହୋଇଥାଏ। ଏହିସବୁ କଥାକୁ କେହି ଜାଣିନାହାନ୍ତି। ମୁଁ ଯିଏ ଯେପରି ଏହି ଚକ୍ର କିପରି ଘୁରୁଛି ଏକଥା କେହି ଜାଣିପାରିବେ ନାହିଁ। ବାବା ହିଁ ବୁଝାଉଛନ୍ତି, ଏହା ହେଉଛି ଗୀତାର ପର୍ବ। ବାବା ହିଁ ଆସି ସହଜ ରାଜଯୋଗ ଶିଖାଇଥିଲେ। ବାବା ବୁଢ଼ୀମାତାମାନଙ୍କୁ ମଧ୍ୟ ବୁଝାଉଛନ୍ତି ଯେ ଏହା ବହୁତ ସହଜ କଥା, କେବଳ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାକୁ ହେବ। ସନ୍ତାନ ଜନ୍ମ ହେଲା ଅର୍ଥାତ୍ ଉତ୍ତରାଧିକାରୀ ଜନ୍ମ ହେଲା। ତୁମେ ଜାଣିଛ ଯେ ଆମେ ବାବାଙ୍କର ଉତ୍ତରାଧିକାରୀ ଅଟୁ, 5000 ବର୍ଷ ପରେ ପୁନର୍ବାର ମିଶିବାକୁ ଆସିଛୁ। ଏସବୁ ବଡ଼ ଗୁପ୍ତ କଥା। ବାବା ପଚାରୁଛନ୍ତି, ପୂର୍ବରୁ କେବେ ବାବାଙ୍କ ସହିତ ସାକ୍ଷାତକାର ହୋଇଥିଲା? କହୁଛନ୍ତି, ହଁ ବାବା, ଆତ୍ମା ଏହି ମୁଖ ଦ୍ୱାରା କହୁଛି, ମୁଁ 5000 ବର୍ଷ ପୂର୍ବରୁ ଆପଣଙ୍କ ସହିତ ମିଶିଥିଲି। ଆପଣ ଏହି ଶରୀର ଦ୍ୱାରା ଶିକ୍ଷା ଦେବା ପାଇଁ ଆସିଥିଲେ। ଯେଉଁମାନେ ସମ୍ପୂର୍ଣ୍ଣ ନିଶ୍ଚୟ ବୁଦ୍ଧି ସନ୍ତାନ ସେମାନେ ଜାଣିଛନ୍ତି, ଆମେ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେବା ପାଇଁ ଆସିଛୁ। ଆମେ ବ୍ରହ୍ମାଙ୍କ ଦ୍ୱାରା ଅବିନାଶୀ ବାବାଙ୍କର ସନ୍ତାନ ହୋଇଛୁ। ବାବା କହୁଛନ୍ତି, ମୋତେ ଜାଣିଛ, ମୁଁ ତୁମର ପିତା। ତୁମେ କହିବ, ହଁ ବାବା, ଆମେ ଆତ୍ମାମାନଙ୍କର ଆପଣ ପରମପିତା ପରମାତ୍ମା ଅଟନ୍ତି। ବାବା ମଧ୍ୟ କହୁଛନ୍ତି, ତୁମକୁ ମୁଁ ସ୍ୱର୍ଗକୁ ପଠାଇଥିଲି, ବର୍ଷା ଅର୍ଥାତ୍ ସମ୍ପତ୍ତି ଦେଇଥିଲି, ଯାହାକୁ ମାୟା ଛଡ଼ାଇ ନେଇଛି। ତେଣୁ ମୁଁ ବର୍ତ୍ତମାନ ପୁନର୍ବାର ଦେଉଛି, ମାୟା ସମ୍ପତ୍ତି ଛଡ଼ାଇ ନେଉଛି, ବାବା ପୁଣି ପ୍ରାପ୍ତ କରାଉଛନ୍ତି। ଏହି ଖେଳ ଅନେକ ଥର ହୋଇସାରିଛି ଏବଂ ହୋଇଚାଲିବ, ଏହାର ଅନ୍ତ ନାହିଁ। ବାବାଙ୍କର ସମସ୍ତେ ସନ୍ତାନ ହେଲେ ମଧ୍ୟ କିଏ ସୁପୁତ୍ର ତ କିଏ ପୁଣି କୁପୁତ୍ର ମଧ୍ୟ ହେଉଛନ୍ତି। କେହି ନିଜ ସନ୍ତାନ ତ କେହି ସାବତ ସନ୍ତାନ ହେଉଛନ୍ତି। କଞ୍ଚା ପାଚିଲା ତ ଅଛନ୍ତି ନା, ପରିପକ୍ୱମାନଙ୍କୁ ମଧ୍ୟ କେବେ କେବେ ମାୟା ଜିତିଯାଉଛି। ପିଲାମାନେ କହୁଛନ୍ତି, ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆପଣଙ୍କଠାରୁ ସମ୍ପତ୍ତି ନେଉଥିବୁ, ବିକର୍ମର ବୋଝ ତୁମ ମୁଣ୍ଡ ଉପରେ ବହୁତ ଅଛି, ତେଣୁ ତୁମେ ଯେତେ ଯୋଗଯୁକ୍ତ ହେବ ସେତେ ଯୋଗ ଅଗ୍ନି ଦ୍ୱାରା ତୁମେ ପାପାତ୍ମାରୁ ପୁଣ୍ୟାତ୍ମା ହୋଇଚାଲିବ। ଅଗ୍ନି ଜିନିଷକୁ ପବିତ୍ର କରିଥାଏ, ତୁମର ହେଲା ଯୋଗ ଅଗ୍ନି। ଏହା ବେହଦ୍ର ଯଜ୍ଞ ଅଟେ, ବେହଦ୍ର ସେଟ୍ ଅର୍ଥାତ୍ ଯଜ୍ଞକର୍ତ୍ତା ବେହଦ୍ ଯଜ୍ଞର ରଚନା କରିଛନ୍ତି। ଏତେ ବର୍ଷ ଧରି କୌଣସି ଯଜ୍ଞ ଚାଲିନଥାଏ, 7-8 ଦିନ ବା 1 ମାସ ପାଇଁ ଯଜ୍ଞ କରିଥାନ୍ତି। ତୁମର ଏହି ଯଜ୍ଞ ତ କେତେ ବର୍ଷରୁ ଚାଲି ଆସୁଛି, ବାବା ତ ଶୁଣାଇ ଚାଲିଛନ୍ତି। କହୁଛନ୍ତି, ଭୁଲି ଯାଅ ନାହିଁ, କେବଳ ମୋତେ ମନେ ପକାଅ, ତେବେ ତୁମର ଜନ୍ମ ଜନ୍ମାନ୍ତରର ବିକର୍ମ ବୋଝ ସମାପ୍ତ ହୋଇଯିବ। ଭଗବାନ ଉବାଚ, ମୋତେ ଅର୍ଥାତ୍ ନିଜର ସତ୍ୟ ପିତାଙ୍କୁ ମନେ ପକାଅ। ନିଶ୍ଚିତ ରୂପେ ସେ ଧରାପୃଷ୍ଠକୁ ଆସି ଯାଇଛନ୍ତି, ତେବେ ତ କହୁଛନ୍ତି ନା। ବାବା କହୁଛନ୍ତି, ଏବେ ତୁମକୁ ଫେରି ଯିବାକୁ ହେବ, ତୁମର ଆତ୍ମା ଏହି ସମୟରେ ବହୁତ ପତିତ ଅଟେ। ଏବେ ତୁମେ ଜାଣୁଛ, ଯୋଗ ଦ୍ୱାରା ତୁମେ ପବିତ୍ର ହୋଇଯିବ। ତୁମେ ଆଗରୁ ପ୍ରତିଜ୍ଞା କରିଛ ଯେବେ ଆପଣ ଆସିବେ ସେତେବେଳେ ମୁଁ ଅନ୍ୟ ସବୁ ସଙ୍ଗ ତ୍ୟାଗ କରି ଏକା ଆପଣଙ୍କ ସହିତ ସମ୍ପର୍କ ଯୋଡ଼ିବି, ତୁମ ଉପରେ ଉତ୍ସର୍ଗିତ ହୋଇଯିବି। ସ୍ତ୍ରୀ ପୁରୁଷ ନିକଟରେ ଓ ପୁରୁଷ ସ୍ତ୍ରୀ ନିକଟରେ ସମର୍ପିତ ହୋଇଯାଆନ୍ତି, ଏଠାରେ ହେଲା ବାବାଙ୍କ ନିକଟରେ ସମର୍ପିତ ହୋଇଯିବା। ବିବାହ ସମୟରେ ଜଣେ ଅନ୍ୟ ଜଣଙ୍କ ପ୍ରତି ସମର୍ପିତ ହୋଇଯାଆନ୍ତି ନା। ଏବେ ବାବା କହୁଛନ୍ତି, ତୁମକୁ କୌଣସି ମନୁଷ୍ୟ ଉପରେ ସମର୍ପଣ ହେବାର ନାହିଁ, ତୁମେ ପ୍ରତିଜ୍ଞା କରିଛ ଆପଣଙ୍କ ନିକଟରେ ସମର୍ପଣ ହେବି। ଏବେ ତୁମେ ଯଦି ମୋ ଉପରେ ସମର୍ପିତ ହୋଇଯିବ ତେବେ 21 ଜନ୍ମ ତୁମକୁ ସଦା ସୁଖୀ କରିଦେବି। କେତେ ଶ୍ରେଷ୍ଠ ସମ୍ପତ୍ତିର ଅଧିକାରୀ ହେଉଛ, ଶ୍ରୀମଦ୍ ଦ୍ୱାରା ତୁମେ ଶ୍ରେଷ୍ଠ ହେବ, ଏହି କଥା କେବେ ଭୁଲ ନାହିଁ। ଲକ୍ଷ୍ମୀନାରାୟଣଙ୍କର ଚିତ୍ର ମଧ୍ୟ ଘରେ ରଖିଦିଅ, ଆମେ ବାବାଙ୍କ ଠାରୁ ଏହି ବର୍ଷା ସମ୍ପତ୍ତି ନେଉଛୁ। ବାବା ପରମଧାମରୁ ଆସିଛନ୍ତି, କିନ୍ତୁ ମାୟା ଚିଲ ମଧ୍ୟ କମ୍ ନୁହେଁ। ସମସ୍ତଙ୍କ କଥା ନୁହେଁ, କିନ୍ତୁ କ୍ରମ ଅନୁସାରେ ଅଛନ୍ତି। କେହି ତ ଏକଦମ ଭୁଲି ଯାଉଛନ୍ତି ଯେ ଆମେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ। ଯେତେବେଳେ ଏଠାରେ ବସିଛନ୍ତି, ନିଶା ଚଢ଼ିଯାଉଛି, ଏଠାରୁ ବାହାରକୁ ବାହାରି ଯିବା ମାତ୍ରେ ଭୁଲି ଯାଉଛନ୍ତି। ପୁଣି ସକାଳୁ ସକାଳୁ ମୁରଲୀ ଦ୍ୱାରା ସତେଜ ହେଉଛନ୍ତି, ପୁଣି ସାରା ଦିନ ଭୁଲି ଯାଉଛନ୍ତି। ଚାରି ପାଞ୍ଚ ବର୍ଷ ଯଜ୍ଞରେ ରହି ଭଲ ସେବା କଲାବାଲା ମଧ୍ୟ ଆଜି ନାହାନ୍ତି। କିଛି ଅବଜ୍ଞା କରିଛନ୍ତି, ତେଣୁ ମାୟା ଜୋରରେ ଚାପୁଡ଼ା ମାରିଛି ଏବଂ ଚାଲି ଯାଇଛନ୍ତି। ବାବା ଶୁଣାଇ ଦେଇଛନ୍ତି, ଚଢ଼େ ତୋ ଚାଖେ ବୈକୁଣ୍ଠରସ ଗିରେ ତୋ ଚକନାଚୁର, ଅର୍ଥାତ୍ ଯିଏ ଚଢ଼ିବ ସିଏ ପରମାତ୍ମା ପ୍ରେମର ରସାସ୍ୱାଦ କରିବ, ନଚେତ ଯାହାଙ୍କର ସ୍ଥିତି ଅଧୋଗାମୀ ହେଲା ସେ ଆତ୍ମା ଚୁର୍ମାର ହୋଇଯିବ। ଦେଖୁଛ କିପରି ଅବସ୍ଥା ହୋଇଯାଉଛି। ବୈକୁଣ୍ଠକୁ ନିଶ୍ଚିତ ଯିବେ, କିନ୍ତୁ ପଦକ୍ରମ ଅନୁସାରେ ରହିବ ନା? ଯଦିଓ ସେଠାରେ ସମସ୍ତେ ସୁଖୀ ରହିଥାନ୍ତି, ତଥାପି ପଦବୀ ତ ରହିଛି ନା? ସ୍କୁଲରେ ଉଚ୍ଚ ପଦ ପାଇବା ପାଇଁ ତ ପରିଶ୍ରମ କରନ୍ତି ନା? ଏମିତି ନୁହେଁ ଯେ ପ୍ରଜାପଦ ମିଳିଲେ ବି ଚଳିବ, ଯାହା ଭାଗ୍ୟରେ ଥିବ ନା। ଏହାକୁ ତମ ପ୍ରଧାନ ଅର୍ଥାତ୍ ହୀନ ପୁରୁଷାର୍ଥ କୁହାଯିବ। ସତପ୍ରଧାନ ତାଙ୍କୁ କୁହାଯିବ ଯିଏ ବାବାଙ୍କ ଠାରୁ ପୁରା ଅଧିକାର ନେବାର ପ୍ରତିଜ୍ଞା କରିଥାନ୍ତି। ଯେପରି ଘୋଡ଼ା ଦୌଡ଼ରେ ସମସ୍ତେ ନମ୍ବର ୱାନ୍ ହୋଇପାରିବେ ନାହିଁ, ସେହିପରି ଏହା ହ୍ୟୁମାନ ରେସ୍ ଅର୍ଥାତ୍ ମଣିଷ ଦୌଡ଼ ଅଟେ। ତୁମେ ଆଶା କରୁଛ ଆମେ ଶୀଘ୍ର ଶୀଘ୍ର ଶିବ ବାବାଙ୍କ ଗଳାରେ ହାରରେ ଗୁନ୍ଥି ହୋଇଯିବୁ, ତେଣୁ ତାଙ୍କୁ ମନେ ପକାଇବାକୁ ପଡ଼ିବ। ସବୁକିଛି ସ୍ମୃତି ଉପରେ ନିର୍ଭର କରୁଛି। ମାୟା ଏଭଳି ବିଘ୍ନ ପକାଉଛି ଯାହାକି ଏକଦମ ପ୍ରତିଯୋଗିତାରୁ ହିଁ ବାହାର କରିଦେଉଛି। ତୁମର ଏହା ମଣିଷ ଦୌଡ଼ ଅଟେ। ଆତ୍ମା କହୁଛି ମୁଁ ବହୁତ ଦୁଃଖୀ ହୋଇଯାଇଛି, ବାରମ୍ବାର ଶରୀର ନେଇ ବହୁତ କଷ୍ଟ ସହିଲାଣି। କହୁଛି ମୁଁ ବାବାଙ୍କ ପାଖକୁ ଯିବି, ବାବା ତ ରାସ୍ତା ବତାଇ ଦେଇଛନ୍ତି। କହୁଛନ୍ତି ବାବା ମୁଁ ଆପଣଙ୍କର ସ୍ମୃତିରେ ହିଁ ରହିବି, ତେଣୁ ଯେତେ ସମୟ ବାହାର କରିପାରିବ ସେତେ ଭଲ। ସରକାରୀ ଚାକିରିରେ ଆଠ ଘଣ୍ଟା ଦେଉଛ, ଏହିଭଳି ବାବାଙ୍କ ସ୍ମୃତିରେ ମଧ୍ୟ ଆଠ ଘଣ୍ଟା ତ ରୁହ। ସୃଷ୍ଟିକୁ ସ୍ୱର୍ଗରେ ପରିଣତ କରିବା ଏହା କେତେ ଶ୍ରେଷ୍ଠ ସେବା। କେବଳ ବାବାଙ୍କୁ ମନେ ପକାଅ ଏବଂ ସୁଖଧାମକୁ ମନେ ପକାଅ, ବାସ୍। ଯଦି ତୁମେ ଆଠ ଘଣ୍ଟା ଏହି ସେବା କରିବ ତେବେ ପୁରା ସମ୍ପତ୍ତି ମିଳିଯିବ। ଏହିଭଳି ସ୍ମୃତିରେ ରହିଲେ ତୁମର ବିକର୍ମ ବିନାଶ ହୋଇଯିବ। ଆଠ ଘଣ୍ଟା ଏହି ସେବାରେ ଦିଅ, ବାକି ଷୋହଳ ଘଣ୍ଟା ତୁମେ ମୁକ୍ତ ରହୁଛ। ଯେତେ ହୋଇପାରୁଛି ତୁମେ ଘଡ଼ି ଘଡ଼ି ମୋତେ ମନେ ପକାଅ। ବାବାଙ୍କୁ ତ କେଉଁଠି ବି ବସି ମନେ ପକାଇ ପାରିବ। ସବୁଠାରୁ ଭଲ ସମୟ ତୁମକୁ ସକାଳେ ମିଳିବ। ସିନ୍ଧରେ ମଧ୍ୟ ଗାୟନ ଅଛି, ସବେରେ ସୋନା ସବେରେ ଉଠନା, ଅର୍ଥାତ୍ ଶୀଘ୍ର ଶୋଇବା ଶୀଘ୍ର ଉଠିବା। ସେହି ମନୁଷ୍ୟମାନେ ବହୁତ ଗୁଣବାନ ହୋଇଥାନ୍ତୁ। ଏହି ଗାୟନ ମଧ୍ୟ ଏହି ସମୟର ଅଟେ। ବାବା କହୁଛନ୍ତି ରାତିରେ ଶୀଘ୍ର ଶୋଇଯାଅ ଏବଂ ସକାଳେ ଜଲ୍ଦି ଉଠ। ଅଜ୍ଞାନୀ ଲୋକମାନେ ଆଠ ଘଣ୍ଟା ଶୋଇଥାନ୍ତି, ତୁମର ନିଦ ଅଧା ହେବା ଉଚିତ। ଚାରି ପାଞ୍ଚ ଘଣ୍ଟା ନିଦ ଯଥେଷ୍ଟ, ତୁମେ କର୍ମଯୋଗୀ ଅଟ ନା। ରାତି ଦଶଟା ସମୟରେ ଶୋଇଯାଅ, ଦୁଇଟା ସମୟରେ ଉଠିପଡ଼। ଶିବ ବାବାଙ୍କୁ ମନେ ପକାଇଲେ ତୁମର ବହୁତ ଆତ୍ମିକ ରୋଜଗାର ହେବ, ତୁମକୁ ସ୍ୱାସ୍ଥ୍ୟ ସମ୍ପତ୍ତି ଦୁଇଟି ଯାକ ମିଳିବ। ଆଚ୍ଛା, ଭୋର ଦୁଇଟା ସମୟରେ ନହେଲେ ତିନିଟା ସମୟରେ ଉଠ, ଚାରିଟା ସମୟରେ ଉଠ, ସେହି ସମୟ ହିଁ ବହୁତ ସୁନ୍ଦର ସମୟ ଅଟେ। ସମସ୍ତେ ଅଶରୀରୀ ହୋଇଯାଇଥାନ୍ତି ଅର୍ଥାତ୍ ଶୋଇପଡ଼ିଥାନ୍ତି, ତେଣୁ ବାତାବରଣରେ ଶାନ୍ତି ରହିଥାଏ। ସେହି ସମୟରେ ବହୁତ ଶୂନଶାନ ବାତାବରଣ ରହିଥାଏ। ଅମୃତ ବେଳାରେ ବାବାଙ୍କର ସ୍ମୃତି ବହୁତ ଭଲ ପ୍ରଭାବ ପକାଇଥାଏ। ବ୍ରହ୍ମା ବାବା ପ୍ରାୟତଃ ରାତ୍ରି ସମୟରେ ବହୁତ ଉଜାଗର ରହିଥାନ୍ତି, ସୂକ୍ଷ୍ମ ସେବାରେ କ୍ଲାନ୍ତିର ଅନୁଭବ ହୋଇନଥାଏ। ରୋଜଗାର ସମୟରେ ତ ଖୁସି ରହିବ ନା। ତୁମେ ପିଲାମାନେ ସକାଳୁ ଉଠି ନିଜର ଅବିନାଶୀ ପୁଣ୍ୟ ଜମା କରିଚାଲ। ଆଚ୍ଛା, ମିଠା ମିଠା ଶିଖିଲ ଦିଏ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ଏକୋଇଶ ଜନ୍ମ ସଦା ସୁଖୀ ହେବା ପାଇଁ ଏକମାତ୍ର ବାବାଙ୍କ ପାଖରେ ପୁରା ପୁରା ସମର୍ପିତ ହେବାକୁ ପଡ଼ିବ। ଶ୍ରୀମଦ ଆଧାରରେ ଶ୍ରେଷ୍ଠ ହେବାକୁ ପଡ଼ିବ। ମନମତ ବା ପରମତକୁ ତ୍ୟାଗ କରିବାକୁ ହେବ, କୌଣସି ପ୍ରକାରର ଅବଜ୍ଞା କରିବାର ନାହିଁ। ଦ୍ୱିତୀୟ ନମ୍ବର, ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସି ରୋଜଗାର ଜମା କରିବାକୁ ହେବ। ସୃଷ୍ଟିକୁ ସ୍ୱର୍ଗରେ ପରିଣତ କରିବାର ସେବା ଅତି କମ୍ରେ ଆଠ ଘଣ୍ଟା ନିଶ୍ଚିତ କରିବାକୁ ହେବ। ବରଦାନ ହେଉଛି ସମୟ ଏବଂ ସଂକଳ୍ପ ସହିତ ନିଜର ସର୍ବସମ୍ପତ୍ତିକୁ ୱିଲ୍ କରୁଥିବା ମୋହଜିତ ଭବ। ଯେପରି ନିଜର ପୁତ୍ରକୁ ସବୁକିଛି ୱିଲ୍ କରିଥାନ୍ତି, ସେହିପରି ତୁମେମାନେ ମଧ୍ୟ ବାବାଙ୍କୁ ନିଜର ୱାରିସ ଅର୍ଥାତ୍ ଉତ୍ତରାଧିକାରୀ କରି ଯଦି ସବୁକିଛି ୱିଲ୍ କରିଦେବ ତେବେ ତୁମ ଭିତରେ ୱିଲ୍ ପାୱାର ଅର୍ଥାତ୍ ପ୍ରବଳ ଇଚ୍ଛା ଶକ୍ତି ଆସିଯିବ ଏବଂ ଏହି ଇଚ୍ଛା ଶକ୍ତି ଦ୍ୱାରା ମୋହ ସ୍ୱତଃ ହିଁ ନଷ୍ଟ ହୋଇଯିବ। ଯେପରି ସାକାର ପିତା ପୂର୍ଣ୍ଣ ରୂପରେ ନିଜକୁ ୱିଲ୍ କରିଦେଇଥିଲେ ସେହିପରି ତୁମମାନଙ୍କ ନିକଟରେ ଯେଉଁ ସ୍ମୃତି ସମୟ ଏବଂ ସଂକଳ୍ପ ରୂପୀ ସମ୍ପତ୍ତି ରହିଛି ସେଗୁଡ଼ିକୁ ଯଦି ୱିଲ୍ କରିଦେବ ଅର୍ଥାତ୍ ଶ୍ରୀମତ ଅନୁସାରେ ସେବାରେ ଲଗାଇବ ତେବେ ମୋହଜିତ ବନ୍ଧନ ମୁକ୍ତ ହୋଇଯିବ। ଆଜିର ସ୍ଲୋଗାନ ହେଲା ପରସ୍ପର ସ୍ନେହୀ ହେବା ପାଇଁ ସରଳତା ଏବଂ ସହନଶୀଳତାର ଗୁଣକୁ ଧାରଣ କର। ପରସ୍ପରର ସ୍ନେହୀ ହେବା ପାଇଁ ସରଳତା ଏବଂ ସହନଶୀଳତାର ଗୁଣକୁ ଧାରଣ କର। ଅବ୍ୟକ୍ତ ଇଶାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ବାପଦାଦାଙ୍କର ବରଦାନ ହେଲା ସବୁବେଳେ ନିଜେ ଖୁସିରେ ରୁହ, ସମସ୍ତଙ୍କୁ ଖୁସି ରୂପକ ସମ୍ପତ୍ତି ବାଣ୍ଟ ଏବଂ ଖୁସିର ଲହର ସମସ୍ତଙ୍କ ଭିତରେ ଖେଳାଅ। ତୁମମାନଙ୍କର ଚେହେରାରେ ସଦାସର୍ବଦା ଖୁସିର ସ୍ମିତ ହାସ୍ୟ ଚମକୁ ଥାଉ, ଏହିଭଳି ହର୍ଷିତ ମୁଖ ହୋଇ ରୁହ। ଏଥିପାଇଁ ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପକ ନବୀନତା ନିଶ୍ଚିତ ରହିବା ଦରକାର। ବ୍ରାହ୍ମଣ ଆତ୍ମାମାନଙ୍କର ବାଣୀ ସାଧାରଣ ବାଣୀ ନ ହେଉ, ପ୍ରତ୍ୟେକ କର୍ମରେ ଏଭଳି ନବୀନତା ହେଉ ଯାହାକି ସମସ୍ତେ ତାହା ଦ୍ୱାରା ପ୍ରାପ୍ତିର ଅନୁଭବ କରନ୍ତୁ। ଆଚ୍ଛା, ଓମ୍ ଶାନ୍ତି।